ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶା ଖୁବ୍ ଶୀଘ୍ର ସଶକ୍ତ ଓ ସମୃଦ୍ଧ ହେବ। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀକୁ ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଶିଷ୍ଟ ଶିଳ୍ପପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ସମ୍ମିଳନୀରେ ଆଜି 54 ବୁଝାମଣା ସ୍ୱାକ୍ଷରିତ ହୋଇଥିବା ଶିଳ୍ପ ସଚିବଙ୍କ ସୂଚନା। 4,00,000 କୋଟି ଅଧିକ ନିବେଶ ସମ୍ଭାବନା। ଉତ୍ତରାଖଣ୍ଡର ଡେରାଡୁନରେ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଏବଂ କଟକ ସହର ସମ୍ପ୍ରସାରଣରେ ଆଉ 102 ଗାଁ ସାମିଲ କରିବାକୁ ସିଡିଏର ଯୋଜନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ଓଡ଼ିଶା ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଆଜି 2-ଦିନିଆ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଅପାର ସମ୍ଭାବନା ଭରି ରହିଛି। ସବୁ କ୍ଷେତ୍ରରେ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟ ମଧ୍ୟରେ ସାମିଲ ହେବାକୁ ଦ୍ରୁତ ବେଗରେ ଆଗକୁ ବଢ଼ୁଛି। ଭାରତକୁ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିବା ଦିଗରେ ଓଡ଼ିଶାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଓଡ଼ିଶାବାସୀଙ୍କ କ୍ଷମତା ଉପରେ ତାଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି। ରାଜ୍ୟକୁ ସର୍ବୋତ୍ତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ରାଜ୍ୟ ରୂପେ ଗଢ଼ିତୋଳିବାରେ ସେମାନଙ୍କର ସାମର୍ଥ୍ୟ ରହିଛି। ପ୍ରଧାନମନ୍ତ୍ରୀ ନିବେଶକ ଏବଂ ଶିଳ୍ପପତିମାନଙ୍କୁ ଓଡ଼ିଶାରେ କ୍ଷୁଦ୍ର, ଅଣୁ ଓ ମଧ୍ୟମ ଉଦ୍ୟୋଗ, ଯୁବକମାନଙ୍କ ଦ୍ୱାରା ଷ୍ଟାର୍ଟଅପ୍, ଗବେଷଣା ଏବଂ ନବସୃଜନ କାର୍ଯ୍ୟଗୁଡ଼ିକୁ ସମର୍ଥନ କରିବାକୁ ଆହ୍ୱାନ ଦେବା ସହିତ ଏସବୁ କ୍ଷେତ୍ରରେ ସରକାର ସମସ୍ତ ସହାୟତା ଯୋଗାଇଦେବେ ବୋଲି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା ଗ୍ୟାଲେରୀ ପରିଦର୍ଶନ କରିଥିଲେ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୃହତ୍ ଶିଳ୍ପ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଗୋଲଟେବୁଲ ବୈଠକରେ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅପାର ସମ୍ଭାବନା ଥିବାରୁ ପୁଞ୍ଜିନିବେଶ ପାଇଁ ଶିଳ୍ପପତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଆକାଶ, ରେଳ ଓ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଖୁବ୍ ଶୀଘ୍ର ଓଡ଼ିଶା ଭାରତର ବିକାଶ ଇଞ୍ଜିନ୍ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
इंफ्रास्ट्रक्चर नहीं होगा तो आपको भी आने में और काम करने में बहुत तकलीफ होता है, लेकिन वहां जैसे डबल इंजन का सरकार आ गया तो इसी वजह से हमारा इंफ्रास्ट्रक्चर को हमने काफी अभी बढ़ा दिया जा रहा है केंद्र सरकार तरफ से। जैसे रेल में हमारा 73,000 करोड़ का अभी रेल लाइन का काम ऑलरेडी काफी 10 साल होने जा रहा है काम, और 25,000 करोड़ भी रोड सेक्टर में एनएचआई और एनएच का भी काम अभी हमारा आपको पैसा मिला है।
ଉତ୍କର୍ଷ ଓଡ଼ିଶା ସମ୍ମିଳନୀରୁ ଆଜି ପ୍ରଥମ ଦିନରେ ଅପରାହ୍ନ ସୁଦ୍ଧା ମୋଟ 54 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ଶ୍ରୀ ଶର୍ମା କହିଛନ୍ତି, ଏହି ବୁଝାମଣା ଦ୍ୱାରା ରାଜ୍ୟରେ ପ୍ରାୟ 4.5 ଲକ୍ଷ କୋଟି ଟଙ୍କାର ନିବେଶର ସମ୍ଭାବନା ରହିଛି। ଏଥିରେ ଆଦାନୀ ଗ୍ରୁପ୍ ସହିତ ସବୁଠୁ ବଡ଼ 2.28 ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସେହିପରି କେନ୍ଦୁଝରରେ ଜେଏସ୍ଡବ୍ଲ୍ୟୁ ସହ 5 ନିୟୁତ ଟନ୍ର ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଏମ୍ଓୟୁ ହୋଇଛି। ଜିନ୍ଦଲ ଗ୍ରୁପ୍ ଓଡ଼ିଶାରେ ଥିବା ବିଭିନ୍ନ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ 70,000 କୋଟି ଟଙ୍କା ପୁଞ୍ଜିନିବେଶ କରିବ। ବିର୍ଲା ଗ୍ରୁପ୍ ସହିତ କପର ୟୁନିଟ୍ ପ୍ରତିଷ୍ଠା ପାଇଁ ମଧ୍ୟ ଏମ୍ଓୟୁ ହୋଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡର ଡେରାଡୁନ୍ ସ୍ଥିତ ମହାରାଣା ପ୍ରତାପ ଷ୍ଟାଡିୟମରେ 38ତମ ଜାତୀୟ କ୍ରୀଡ଼ାକୁ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ, ଭାରତୀୟ ଅଲିମ୍ପିକ୍ ସଂଘର କର୍ମକର୍ତ୍ତା ଏବଂ ଜାତୀୟ ସ୍ତରୀୟ ଖେଳାଳିମାନେ ଯୋଗ ଦେଇଛନ୍ତି। 18 ଦିନ ଧରି ଅନୁଷ୍ଠିତ ହେଉଥିବା ଏହି କ୍ରୀଡ଼ା ମହୋତ୍ସବରେ ପ୍ରାୟ 10,000 ଖେଳାଳି ଏବଂ 38 ଦଳର କର୍ମକର୍ତ୍ତା ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାରୁ 302 ଜଣ କ୍ରୀଡ଼ାବିତ୍ 26 ବର୍ଗରେ ଅଂଶଗ୍ରହଣ କରୁଛନ୍ତି। ଯାଜପୁର ଜିଲ୍ଲା ତେନ୍ତୁଳିଖୁଣ୍ଟାଠାରେ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ଏସ୍ଟିପିଆଇକୁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଭାସୀ ମାଧ୍ୟମରେ ଆଜି ଉଦ୍ଘାଟନ କରିଛନ୍ତି। ପ୍ରାୟ 20,000 ବର୍ଗଫୁଟ ପରିମିତ 2 ମହଲା ବିଶିଷ୍ଟ ଅତ୍ୟାଧୁନିକ ସୌଧରେ ନିର୍ମିତ ଏହି କେନ୍ଦ୍ରରେ ପ୍ଲଗ୍ ଆଣ୍ଡ ପ୍ଲେ ଇନ୍କ୍ୟୁବେସନ୍, ସମ୍ମିଳନୀ କକ୍ଷ, ବୈଠକଖାନା, ନେଟୱର୍କ ଅପରେସନ୍ ସେଣ୍ଟର ଓ କାଫେଟେରିଆ ଆଦିର ସୁବିଧା ରହିଛି। ଏସ୍ଟିପିଆଇ ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର 3 ଏକର ଜମି ଯୋଗାଇ ଦେବା ସହ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନ୍ୟାସନାଲ୍ ପେମେଣ୍ଟ ପୋର୍ଟାଲ ଏନ୍ପିସିଆଇ ସହ ସଂଯୋଗୀକରଣରେ ସମସ୍ୟା ଯୋଗୁଁ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କୁ ଯୋଜନାରେ ସାମିଲ ହେବା ପାଇଁ ଆଉ ଦୁଇ ଦିନ ସମୟ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ରାଜ୍ୟରେ 3,31,000 ହିତାଧିକାରୀ ଏନ୍ପିସିଆଇ ବିଫଳତା ଯୋଗୁଁ ଏହି ଯୋଜନାରୁ ବାଦ୍ ପଡ଼ୁଥିବା ଜଣାପଡ଼ିଛି। ସେମାନେ ଆସନ୍ତାକାଲି ଓ ଗୁରୁବାର 29 ଓ 30 ତାରିଖରେ ନିଜ ନିଜର ଆକାଉଣ୍ଟ ଥିବା ବ୍ୟାଙ୍କକୁ ଯାଇ ଏନ୍ପିସିଆଇ ଆକ୍ଟିଭେଟ୍ କରାଇ ନେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଆବେଦନକାରୀଙ୍କ ସମସ୍ୟା ଦୂର କରିବା ପାଇଁ ମିଶନ ଶକ୍ତିର ବ୍ୟାଙ୍କ ମିତ୍ର, ବିଭିନ୍ନ ସେବା କେନ୍ଦ୍ରର କର୍ମଚାରୀ ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କଟକ ସହରକୁ ସମ୍ପ୍ରସାରଣ କରାଯିବ। କଟକ ମହାନଗର ନିଗମରେ 102 ଗାଁକୁ ସାମିଲ କରାଯିବ ବୋଲି କଟକ ଉନ୍ନୟନ କର୍ତ୍ତୃପକ୍ଷ ସିଡିଏର ଉପାଧ୍ୟକ୍ଷ ଅନାମଚରଣ ପାତ୍ର କହିଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ଆଗରୁ 287 ଭିଲେଜ ସିଡିଏ ଏରିଆରେ ଅନ୍ତର୍ଭୁକ୍ତ ହୋଇଥିଲା, ରୁରାଲ ଏରିଆ ଯେଉଁଟା ସିଡିଏ ଏରିଆକୁ ଆସିଥିଲା, ଆଉ ବଳକା 102 ଭିଲେଜ ସେଇଟା ରୁରାଲ ଏରିଆରେ ରହିଯାଇଥିଲା, ଲେଫ୍ଟ ଆଉଟ୍ ହୋଇକି, ଯେଉଁଠିକି ଅର୍ବାନାଇଜେସନ ଗ୍ରୋ କରିଯାଇଥିଲା କିନ୍ତୁ ସିଡିଏରେ ମିଶି ନଥିଲା। ଏବଂ ବର୍ତ୍ତମାନ ପାଇଁ ଲାଷ୍ଟ ଆମର ଅଥରିଟି ମିଟିଂରେ ସେ 102 ଭିଲେଜକୁ ଆମେ ସିଡିଏ ଏରିଆରେ ଅନ୍ତର୍ଭୁକ୍ତ କରିବା ପାଇଁ ଅଥରିଟି ଆପ୍ରୁଭ୍ କରିଦେଇଛି ବା ଗଭର୍ଣ୍ଣମେଣ୍ଟକୁ ଯାଇଛି, ଗଭର୍ଣ୍ଣମେଣ୍ଟ ନୋଟିଫିକେସନ କରିଦେଲେ ମିଶିଯିବ। ସେଥିପାଇଁ ଆମେ ଗୋଟେ ମାଷ୍ଟର ପ୍ଲାନ ତିଆରି କରୁଛୁ, ମାଷ୍ଟର ପ୍ଲାନ ଡ୍ରେନ୍ର, ମାଷ୍ଟର ପ୍ଲାନ ରୋଡ୍ର, ସେସବୁ ଏରିଆକୁ ଡେଭଲପ୍ କରିବା।
ମୌନୀ ଅମାବାସ୍ୟା ଅବସରରେ ଆସନ୍ତାକାଲି ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭ ମେଳାରେ ଦ୍ୱିତୀୟ ଅମୃତ ସ୍ନାନ ଅନୁଷ୍ଠିତ ହେବ। ଗତ 13 ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳାର ପ୍ରଥମ ଅମୃତ ସ୍ନାନ ଗତ 14 ତାରିଖ ମକର ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ମୌନୀ ଅମାବାସ୍ୟା ସ୍ନାନ ପାଇଁ ପ୍ରୟାଗରାଜରେ କୋଟି କୋଟି ଭକ୍ତ ଏବଂ ପର୍ଯ୍ୟଟକଙ୍କ ସମାବେଶକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେନ୍ଦ୍ର ସରକାରଙ୍କ ମିଶାବନ୍ଦୀ ଭତ୍ତା ଯୋଜନାରେ ନବରଙ୍ଗପୁର ଜିଲ୍ଲାର 3 ସତ୍ୟାଗ୍ରହୀ ସାମିଲ ହୋଇଛନ୍ତି। ସରକାରଙ୍କ ଯୋଜନା ଅନୁସାରେ ପ୍ରତ୍ୟେକ ମିଶାବନ୍ଦୀଙ୍କୁ ମାସିକ 20,000 ଟଙ୍କାର ଭତ୍ତା ପ୍ରଦାନ କରାଯିବ। ସୂଚନାଯୋଗ୍ୟ 1975 ମସିହାରେ ତତ୍କାଳୀନ ସରକାରଙ୍କ ଜରୁରୀକାଳୀନ ଆଇନ ମିଶା ବିରୁଦ୍ଧରେ ସ୍ୱରୋତ୍ତୋଳନ କରି ନବରଙ୍ଗପୁର ସହରର ସୁଶୀଲ କୁମାର ଜୟନ୍ତ, ରବିଶଙ୍କର ସାହୁ ଓ ଉମରକୋଟର ଜୟଦେବ ପରିଡ଼ା ଜେଲ୍ ଯାଇଥିଲେ। ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାର ତଦାରଖ ପାଇଁ ଜିଲ୍ଲା ଉନ୍ନୟନ ସମନ୍ୱୟ ଆଲୋଚନା ଦିଶା ବୈଠକ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହୋଇଥିବା ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ଆଲୋଚନା ହେବା ସହ କାର୍ଯ୍ୟାନ୍ୱୟନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଖବର ସଂକ୍ଷିପ୍ତରେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଜରଡ଼ା ପଞ୍ଚାୟତରେ ନବପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ ସେବା ଶିବିରକୁ ଜିଲ୍ଲା ମୁଖ୍ୟ କମିଶନର ବିନୀତା ସେନାପତି ଆଜି ଉଦ୍ଘାଟନ କରିଛନ୍ତି। ଦେବଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଉଦ୍ଘାଟନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଏବଂ ପଞ୍ଚଦଶ ଅର୍ଥ କମିଶନର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରୁ ଆଜି ପୁରୀକୁ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିଛି। ପରମ୍ପରା ଅନୁଯାୟୀ ରଥକାଠ ବୋଝେଇ ଟ୍ରକ୍ଗୁଡ଼ିକୁ ପ୍ରଥମେ ଦଶପଲ୍ଲାର ମହାବୀର ମନ୍ଦିର ଏବଂ ପରେ ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଆଜି ପ୍ରଥମ ପର୍ଯ୍ୟାୟରେ 3 ଟ୍ରକ୍ ଯୋଗେ 101 ଖଣ୍ଡ ଅସନ ଓ ଧୌରା କାଠ ଶ୍ରୀରଥ ଖଳାରେ ପହଞ୍ଚିଛି। ସେଥିମଧ୍ୟରୁ 48 ଖଣ୍ଡ ଅସନ ଏବଂ 53 ଖଣ୍ଡ ଧୌରା କାଠ ରହିଛି। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆଜି ରାଉରକେଲା ବିର୍ସାମୁଣ୍ଡ ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଟିମ୍ ଗୋନାସିକା ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ରାତି 8:15 ଏହି ମ୍ୟାଚ୍ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶା ଖୁବ୍ ଶୀଘ୍ର ସଶକ୍ତ ଓ ସମୃଦ୍ଧ ହେବ। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀକୁ ଉଦ୍ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଶିଷ୍ଟ ଶିଳ୍ପପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଉତ୍ତରାଖଣ୍ଡର ଡେରାଡୁନ୍ରେ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଏବଂ କଟକ ସହର ସମ୍ପ୍ରସାରଣରେ ଆଉ 102 ଗାଁ ସାମିଲ କରିବାକୁ ସିଡିଏର ଯୋଜନା। ଆଜି ପାଇଁ ଆଞ୍ଚଳିକ ସମ୍ବାଦ ଏତିକିରେ ଶେଷ ହେଲା।